କିଛି ତମକୁ ସିଆଡୁ କିଛି କହିବେନି, ତମେ ଯାହା କହିବ ତମ ଭଏସ୍ ରେକର୍ଡ ଟା ଯିବ ଖାଲି।
ହଁ ଗଲେ କହିଦେବି
ସିଏ ତାଙ୍କର ସୁବିଧା
ଯେ
କୁହ ଆମେ ଜାଣିନୁ କଣ କଣ ନା ଟା କହିବ। ମୋ ନା ଏଏମ୍ କହୁଛି, 66 ସ୍କ୍ୱାଡ୍ କହୁଛି। ତାପରେ ପାଣି ଅସୁବିଧା ଇଏ ହଉଛି, କିଛି ହବନି ଅସୁବିଧା କିଛି।
ମୋ ନାଁ ରେଣୁବା ରାଉତ, ମୁଁ 66 ୱାର୍ଡ ନମ୍ବର ଜଣେ ମେମ୍ବର ଯୋଉ ଅବନ୍ତୀ ବାହାରୁ କହୁଛି। ଆମର ଏଠି ପାଣି ପ୍ରାୟ ଅସୁବିଧା, ପାଣି ଆସୁନି, କେତେବେଳେ ଆସିଲେ କେତେବେଳେ ଆସୁଛି କେତେବେଳେ ଆସୁନି, ପାଣି ପ୍ରୋବ୍ଲେମ୍ ଅଧିକ ବେଶୀ ଆମର ଏଠି। ଆଉ ପାଣିଟି ଯଦି ସୁବିଧା ଆମକୁ ହବ ବୋଲେ ଠିକ, ଆମେ ପାଣିଟା ପାଇପାରିବୁ, ପାଣି ହିଁ ଜୀବନ। ପାଣି ଯଦି ଠିକ ନ ପାଇଲୁ ବୋଲେ ଆମେ ଆଉ କଣ କରିପାରିବୁ। ଆମର ଟ୍ୟୁବୱେଲ ବି ଏଠି ନାହିଁ, ଭଲରେ ଟ୍ୟୁବୱେଲ ଟିକେ ପାଣି ପିଇବା ପାଇଁ, ଖରାଦିନେ ପାଣି ବି ଆସୁନି, କେତେବେଳେ ତା ମନ ଇଚ୍ଛା, କେତେବେଳେ ଆଜି 4 ଦିନ ଆଇଲା ଆଉ 8 ଦିନ ପାଣି ଆସୁନି। ସେ ଟିକେ ଅସୁବିଧା, ପାଣି ଫେକ ଆସେ ପ୍ରେସର, ଆଉ ପ୍ରେସର ଆସିଲେ ତଳକୁ ପ୍ରେସର ଆସୁଛି, ପାଣି ଦଉଛି ସବୁଦିନ କିନ୍ତୁ ତଳକୁ ଦଉଛି, କିନ୍ତୁ ଉପରଆଡେ ପାଣି ପ୍ରେସର ଆସୁନି, ଉପର ଲୋକ ବେଶୀ ହଇରାଣ ହଉଛନ୍ତି ପାଣି ପାଇଁ। ସେଇଆ